ନମସ୍କାର, ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଆଧୁନିକତା ଓ ଆଧ୍ୟାତ୍ମିକତାର ସମାଗମ ଭାରତୀୟ ସଭ୍ୟତାର ସର୍ବବୃହତ ଶକ୍ତି କହିଲେ ରାଷ୍ଟ୍ରପତି। ବିକଶିତ ଭାରତ ଜି ରାମଜୀ ବିଲ୍ ଚାଷୀ ଓ ଚାଷ ଉପରେ ନିର୍ଭରଶୀଳ ଲୋକଙ୍କୁ ସୁଫଳ ପ୍ରଦାନ କରିବ କହିଲେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ। ଝାରସୁଗୁଡ଼ା ଜିଲ୍ଲାର ବିକାଶ ପାଇଁ 343 କୋଟି ଟଙ୍କାର 49 ପ୍ରକଳ୍ପର ଶିଳାନ୍ୟାସ କଲେ ପୂର୍ତ୍ତମନ୍ତ୍ରୀ। ଏବଂ ରାଜ୍ୟର 7 ଜିଲ୍ଲାର ଚାଷୀମାନଙ୍କଠାରୁ ଏପର୍ଯ୍ୟନ୍ତ 3,05,000 ମେଟ୍ରିକ୍ ଟନ୍ ଧାନ କିଣାଯାଇଥିବା ସରକାରଙ୍କ ସୂଚନା। ଭାରତର ଆଧ୍ୟାତ୍ମିକ ଐତିହ୍ୟ ବିଶ୍ୱର ମାନସିକ ନୈତିକ ଓ ପରିବେଶ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକର ସମାଧାନ କରିବା ଦିଗରେ ସହାୟକ ହୋଇଥାଏ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ହାଇଦ୍ରାବାଦଠାରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ଆଧୁନିକତା ଓ ଆଧ୍ୟାତ୍ମିକତାର ସମାଗମ ଆମ ସଭ୍ୟତାର ସବୁଠୁ ବଡ଼ ଶକ୍ତି ଅଟେ। କେବଳ ଭୌତିକ ବିକାଶରେ ଜୀବନରେ ସୁଖ ଓ ଶାନ୍ତି ପ୍ରାପ୍ତ ହୁଏ ନାହିଁ, ବରଂ ଏଥିପାଇଁ ଆନ୍ତରିକ ସ୍ଥିରତା, ଭାବନାତ୍ମକ ଦୃଷ୍ଟିକୋଣ ଏବଂ ମୂଲ୍ୟ ଉପରେ ପର୍ଯ୍ୟବେସିତ ଭାବନାର ଆବଶ୍ୟକତା ରହିଛି। ରାଷ୍ଟ୍ରପତି କହିଛନ୍ତି, ଜଣେ ବ୍ୟକ୍ତି ନୈତିକ ମୂଲ୍ୟ ଓ ଆତ୍ମନିୟନ୍ତ୍ରଣର ବିକାଶ କରିପାରିଲେ ହିଁ ସମାଜରେ ସହିଷ୍ଣୁତା ଏବଂ ସହଯୋଗ ବୃଦ୍ଧି ପାଇବ।
ଭାରତ କି ଆଧ୍ୟାତ୍ମିକ ବିରାସତ ବିଶ୍ୱ କି ମାନସିକ ନୈତିକ ଓ ପର୍ଯ୍ୟାବରଣ ସମ୍ବନ୍ଧୀ ସମସ୍ୟା କା ସମାଧାନ ପ୍ରଦାନ କରତି। ଆଧୁନିକତା ଓ ଆଧ୍ୟାତ୍ମିକତା କା ସଙ୍ଗମ ହମାରି ସଭ୍ୟତା କି ସବସେ ବଡ଼ି ଶକ୍ତି। ବସୁଧୈବ କୁଟୁମ୍ବକମ୍ କା ଭାବ ପୁରୀ ଦୁନିଆକୁ ଏକ ପରିବାର ମାନେ କି ସଚ ଆଜ ବୈଶ୍ୱିକ ଶାନ୍ତି କି ସବସେ ବଡ଼ି ଆବଶ୍ୟକତା।
ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ପାଇଁ ଗ୍ୟାରେଣ୍ଟି ଅଭିଯାନ ଗ୍ରାମୀଣ ଭିବିଜି ରାମଜୀ ବିଲ୍ ଚାଷୀ ଏବଂ ଚାଷ ଉପରେ ନିର୍ଭରଶୀଳ ଲୋକଙ୍କୁ ସୁଫଳ ପ୍ରଦାନ କରିବା ସହିତ ବିଭିନ୍ନ ଦୃଷ୍ଟିକୋଣରୁ ଗ୍ରାମ୍ୟ ବିକାଶ ସହିତ ଜଡ଼ିତ ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଚୌଧୁରୀ ଚରଣ ସିଂ ପୁରସ୍କାର 2025 ସମାରୋହରେ ଯୋଗଦେଇ ଶ୍ରୀ ଚୌହାନ କହିଛନ୍ତି, ଆସନ୍ତା 2026-27 ଆର୍ଥିକ ବର୍ଷ ପାଇଁ ବଜେଟ୍ ପ୍ରସ୍ତୁତିରେ କୃଷି କ୍ଷେତ୍ର ପାଇଁ ଏକ ନିରନ୍ତର ବ୍ୟବସ୍ଥା ଗଠନ ଲକ୍ଷ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଆହ୍ୱାନ କରାଯାଇଛି। ସରକାରୀ ଯୋଜନାଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ପାଇଁ ଚାଷୀ ବିଶେଷଜ୍ଞ ଏବଂ କୃଷି ବୈଜ୍ଞାନିକଙ୍କ ସମନ୍ୱୟ ମାଧ୍ୟମରେ ଚିନ୍ତନ ଶିବିର ଆୟୋଜନ ଉପରେ ମନ୍ତ୍ରୀ ଶ୍ରୀ ଚୌହାନ ଆଲୋକପାତ କରିଛନ୍ତି। ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଜିଲ୍ଲାର ବିକାଶ ପାଇଁ 552 କୋଟି ଟଙ୍କାର ପ୍ରକଳ୍ପ ପୂର୍ତ୍ତ ବିଭାଗ ପକ୍ଷରୁ ମଞ୍ଜୁର ହୋଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ଆଜି 343 କୋଟି ଟଙ୍କାର 49 ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ବିଭିନ୍ନ ଛୋଟ ବଡ଼ ରାସ୍ତା, ବ୍ରିଜ୍ ଏବଂ ଡ୍ରେନ୍ ନିର୍ମାଣ ପ୍ରକଳ୍ପ ଏଥିରେ ଅନ୍ତର୍ଭୁକ୍ତ। ଝାରସୁଗୁଡ଼ା ଗ୍ରାମୀଣ ଅଞ୍ଚଳ ପାଇଁ 46 କୋଟି, ପୌରାଞ୍ଚଳ ପାଇଁ 19 କୋଟି, କିର୍ମିରା ବ୍ଲକ ପାଇଁ 41 କୋଟି, ଲୈକେରା ବ୍ଲକ ପାଇଁ ସର୍ବାଧିକ 86 କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଏହି ଅବସରରେ ଶିଳାନ୍ୟାସ କରାଯାଇଥିବା ପ୍ରକଳ୍ପଗୁଡ଼ିକ ଦ୍ୱାରା ଜନସାଧାରଣ ଯେଭଳି ଉପକୃତ ହୋଇପାରିବେ ସେ ନେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଟଙ୍କଧର ତ୍ରିପାଠୀ, ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ। କୋରାପୁଟ ଜିଲ୍ଲା ଜୟପୁର ଫୁଲବାଡ଼ସ୍ଥିତ ରାଜସ୍ୱ ନିରୀକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଆଜି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଦୁର୍ନୀତିମୁକ୍ତ ପ୍ରଶାସନ, ତ୍ୱରିତ ସେବା ଯୋଗାଇଦେବାରେ କୌଣସି ବୁଝାମଣା କରିବେ ନାହିଁ। ଏହି ପ୍ରତିଷ୍ଠାନରେ 78 ଜଣ ରାଜସ୍ୱ ନିରୀକ୍ଷକ ତାଲିମ ନେବା ପାଇଁ କେନ୍ଦ୍ର ଆରମ୍ଭ କରାଯାଇଛି। ପୂର୍ବରୁ ଭୁବନେଶ୍ୱର, ସମ୍ବଲପୁର ଏବଂ ଖଲିକୋଟଠାରେ ତାଲିମ କେନ୍ଦ୍ର ଚାଲିଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଜୟପୁରଠାରେ 2,09,00,000 ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଯନ୍ତ୍ରାଂଶରେ ନିଜସ୍ୱ କୋଠା ନିର୍ମାଣ କରାଯାଇଛି। ରାଜ୍ୟରେ ଅବ୍ୟବହୃତ ସରକାରୀ କ୍ୱାର୍ଟର୍ସଗୁଡ଼ିକୁ କାର୍ଯ୍ୟକ୍ଷମ କରାଯାଇ ବିକାଶମୂଳକ କାର୍ଯ୍ୟରେ ବ୍ୟବହାର କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। କୋରାପୁଟ ଜିଲ୍ଲା ଜୟପୁରଠାରେ ରାଜସ୍ୱ ନିରୀକ୍ଷକଙ୍କ ସହ ବୈଠକ କରି ଶ୍ରୀ ପୂଜାରୀ କହିଛନ୍ତି, ଜମି ଜବରଦଖଲ ରୋକିବା କ୍ଷେତ୍ରରେ ତହସିଲଦାରମାନଙ୍କ ଅପେକ୍ଷା ରାଜସ୍ୱ ନିରୀକ୍ଷକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସଚ୍ଚୋଟତାର ସହ କାର୍ଯ୍ୟ ପରିଚାଳନା କରି ରାଜ୍ୟର ବିକାଶରେ ଭାଗିଦାର ହେବା ପାଇଁ ଶ୍ରୀ ପୂଜାରୀ ପରାମର୍ଶ ଦେଇଛନ୍ତି। ଦେଶର ସୀମା ସୁରକ୍ଷା ପାଇଁ ସର୍ବଦା ଜାଗ୍ରତ ରହୁଥିବା ସଶସ୍ତ ସୀମାବଳ ଆଜି ତା'ର 62ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଯବାନମାନଙ୍କ ସାହସ, ଶୌର୍ଯ୍ୟ ଓ ତ୍ୟାଗ ପାଇଁ ଦେଶବାସୀ ସୁରକ୍ଷିତ ଜୀବନଯାପନ କରୁଛନ୍ତି। ସେମାନଙ୍କ ଦୃଢ଼ ମନୋବଳ ତଥା କର୍ତ୍ତବ୍ୟ ପରାୟଣତା ଜାତୀୟ ସୁରକ୍ଷାର ସ୍ତମ୍ଭ ଭାବେ ଉଭା ହୋଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ବରଗଡ଼, ନୂଆପଡ଼ା, ସମ୍ବଲପୁର, କଳାହାଣ୍ଡି, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 67,250 ଜଣ ଚାଷୀଙ୍କଠାରୁ 3,05,050 ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଥିସହ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦକୁ 447,22,00,000 ଏବଂ ଇନ୍ପୁଟ୍ ସହାୟତା ଭାବରେ 138 କୋଟି ଟଙ୍କା ଦିଆଯାଇଛି। ଦେବଗଡ଼ ଜିଲ୍ଲାରେ ଆଜିଠାରୁ ଧାନ ସଂଗ୍ରହ ଆରମ୍ଭ ହୋଇଛି। ଜିଲ୍ଲାର 51ଟି ମଣ୍ଡିରେ 21,414 ଜଣ ଚାଷୀଙ୍କଠାରୁ ଧାନ କିଣାଯିବ। ପର୍ଯ୍ୟାୟକ୍ରମେ ଅନ୍ୟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଧାନ ସଂଗ୍ରହ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଢେଙ୍କାନାଳ ଜିଲ୍ଲାରେ ଆସନ୍ତା ମାସ 16 ତାରିଖରେ ମଣ୍ଡି ମାଧ୍ୟମରେ ମାଣ୍ଡିଆ ଓ ହରଡ଼ ସଂଗ୍ରହ କରାଯିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଶ୍ୱନାଥ ଦାସ କହିଛନ୍ତି। ସମସ୍ତ ମଣ୍ଡିରେ ଚାଷୀମାନେ ଯେପରି ସହଜରେ ସେମାନଙ୍କର ଉତ୍ପାଦ ବିକ୍ରି କରିପାରିବେ ସେଥିପ୍ରତି ସମ୍ପୃକ୍ତ ଅଧିକାରୀମାନେ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି। ଚାଷୀମାନଙ୍କୁ ମାଣ୍ଡିଆ ପାଇଁ କ୍ୱିଣ୍ଟାଲ ପ୍ରତି 4,886 ଟଙ୍କା ଓ ହରଡ଼ ପାଇଁ 8,000 ଟଙ୍କା ଲେଖାଏଁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରାଯିବ। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 2,277 ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ବସ୍ ସେବା ରାଜ୍ୟର ସହଜ, ସୁରକ୍ଷିତ ଓ ଦୀର୍ଘସ୍ଥାୟୀ ସାର୍ବଜନୀନ ପରିବହନ ଦୃଷ୍ଟିକୋଣର ମୁଖ୍ୟ ଆଧାର ବୋଲି ବିଭାଗୀୟ ପ୍ରମୁଖ ସଚିବ ଉଷା ପାଢ଼ୀ କହିଛନ୍ତି। ଭୁବନେଶ୍ୱରସ୍ଥିତ ଖାରବେଳ ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟି ବୈଠକରେ ଶ୍ରୀମତୀ ପାଢ଼ୀ ଅଧ୍ୟକ୍ଷତା କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ବସ୍ ସେବାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ସହଜତା ଓ ଆର୍ଥିକ ସ୍ଥାୟିତ୍ୱ ମଧ୍ୟରେ ସନ୍ତୁଳନ ରଖିବା ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ସେବା ଯାତ୍ରା ଜାରି ରଖିବା ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ବୈଠକରେ ସୁଲଭ ଓ ସମାବେଶୀ ସାର୍ବଜନୀନ ପରିବହନ ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବା ପାଇଁ ଜାରି ରହିଥିବା ସଂସ୍କାର ପ୍ରକ୍ରିୟା ଓ ଆଗାମୀ ପର୍ଯ୍ୟାୟର ରୂପରେଖ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଛାତ୍ରଛାତ୍ରୀଙ୍କୁ ମହାକାଶ ବିଜ୍ଞାନ ପ୍ରତି ଆକୃଷ୍ଟ କରିବା ସରକାରଙ୍କ ପ୍ରାଥମିକତା ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମହାକାଶଚାରୀ କ୍ୟାପ୍ଟେନ୍ ଶୁଭ୍ରାଂଶୁ ଶୁକ୍ଲାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ଅବସରରେ ଶ୍ରୀ ପ୍ରଧାନ ମହାକାଶ ବିଦ୍ୟା ଓ ଗବେଷଣାକୁ ବିଦ୍ୟାଳୟ ଉଚ୍ଚଶିକ୍ଷା ସ୍ତରରେ ସାମିଲ କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଆଜି ମହାକାଶ କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ଉଭା ହୋଇଛି। ନୟାଗଡ଼ ଜିଲ୍ଲା ଦୌରାଜଜ ଆନନ୍ଦ ନାରାୟଣ ମହାରଣା ଏବଂ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଚ୍ଛଖଣ୍ଡଙ୍କ ଅଧ୍ୟକ୍ଷତାରେ ଦଶପଲା ବ୍ଲକ ଘୁଗୁଡ଼ିପଡ଼ା ଉଚ୍ଚ ବିଦ୍ୟାଳୟ ପରିସରରେ ଅଧାରୁ ପାଠ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ, ଛାତ୍ରଛାତ୍ରୀମାନେ ଯେପରି ଶିକ୍ଷାଦାନରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଶ୍ରୀମତୀ ମଚ୍ଛଖଣ୍ଡ ପରାମର୍ଶ ଦେଇଥିଲେ। ଦେବଗଡ଼ ଜିଲ୍ଲା ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। 18ରୁ 35 ବର୍ଷ ବୟସର ଯୁବକ ଯୁବତୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଉନ୍ନୟନ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ବୈଠକରେ କୁହାଯାଇଛି। ବରଗଡ଼ ଜିଲ୍ଲା ଯଦୁମଣି ପ୍ରଧାନ ପ୍ରେକ୍ଷାଳୟରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଆଜି ଉଦ୍ଯାପିତ ହୋଇଯାଇଛି। ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମାଧ୍ୟମରେ ଚାଷୀମାନଙ୍କ ଆର୍ଥିକ ସମୃଦ୍ଧି କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ଲୋକାଭିମୁଖୀ ଯୋଜନା ଉପଯୋଗ କରିବା ଉଚିତ ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ମତବ୍ୟକ୍ତ କରିଥିଲେ। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟରେ ଏକ ନିଯୁକ୍ତିଭିତ୍ତିକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ନାତକ ପରେ ଛାତ୍ରଛାତ୍ରୀଙ୍କ ନିଯୁକ୍ତି ସୁଯୋଗ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଏଥିରେ ଜିଲ୍ଲାର ବହୁ ଶିକ୍ଷାବିତ୍ ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା କୋର୍ଟ ପରିସରରେ ଆଇନ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ନିୟମାବଳୀକୁ ଇଂରାଜୀରୁ ଆଞ୍ଚଳିକ ଭାଷାରେ କୃତ୍ରିମ ବୁଦ୍ଧିମତା ବ୍ୟବହାର କରିବା ନେଇ ଆଜି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଣ୍ଡାରୀପୋଖରୀ ବ୍ଲକ ପାଟୁଳି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅଗ୍ରଗତି ଉପରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପାଣିପାଗ, ରାଜ୍ୟରେ ଶୀତଲହରୀ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସର୍ବନିମ୍ନ ତାପମାତ୍ରା 5.8 ସେଲସିୟସ୍ ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଆଧୁନିକତା ଓ ଆଧ୍ୟାତ୍ମିକତାର ସମାଗମ, ଭାରତୀୟ ସଭ୍ୟତାର ସର୍ବବୃହତ ଶକ୍ତି କହିଲେ ରାଷ୍ଟ୍ରପତି। ବିକଶିତ ଭାରତ ଜି ରାମ ଜି ବିଲ୍ ଚାଷୀ ଓ ଚାଷ ଉପରେ ନିର୍ଭରଶୀଳ ଲୋକଙ୍କୁ ସୁଫଳ ପ୍ରଦାନ କରିବ କହିଲେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ। ଝାରସୁଗୁଡ଼ା ଜିଲ୍ଲାର ବିକାଶ ପାଇଁ 340 କୋଟି ଟଙ୍କାର 39 ପ୍ରକଳ୍ପର ଶିଳାନ୍ୟାସ କଲେ ପୂର୍ତ୍ତମନ୍ତ୍ରୀ ଏବଂ ରାଜ୍ୟର 7 ଜିଲ୍ଲାର ଚାଷୀମାନଙ୍କଠାରୁ ଏପର୍ଯ୍ୟନ୍ତ 3,05,000 ମେଟ୍ରିକ୍ ଟନ୍ ଧାନ କିଣାଯାଇଥିବା ସରକାରଙ୍କ ସୂଚନା। आंचलिक संवाद आज शेष होगा। नमस्कार।